ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟ ସାରର ଅଭାବ ନାହିଁ, ଦରକାର ପଡ଼ିଲେ କେନ୍ଦ୍ରକେ ଆହୁରି ମଗାଯିବା କହିଲେ ମୁଖ୍ୟମନ୍ତ୍ରୀ। ନେପାଳନୁ ଫସିଥିବା 23 ଜଣ ଓଡ଼ିଆ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଅନାଗଲା ଭାରତ। ହେଲ୍ଦି ଡାଏଟ୍ ଅଭିଯାନର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ। ଘର ତିଆରି ଦରବ ଖାଇବାର ଉପରେ ଦେଲେ ଜୋର। ଆଉର୍ ଆଇବା 5 ବର୍ଷ ଭିତରେ ରାଜ୍ୟ କେହି ଭୂମିହୀନ ନାଇଁ ରହନ୍ କହିଲେ ରାଜସ୍ୱ ମନ୍ତ୍ରୀ। ଏଥର ପୁରା ଖବର। ରାଜ୍ୟର ସବୁ ଜିଲ୍ଲା ନଥିବା ପ୍ୟାକ୍ସ ଆଉ ଲ୍ୟାମ୍ପସ୍ ଜରିଏ ଚାଷୀମାନଙ୍କୁ ଠିକ୍ ଭାବେ ସାର ଯୋଗାଇ ଦିଆଯାଉଛି କି ନାହିଁ ତାର ତଦାରଖ କରିବାରକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ସାର ଯୋଗାଣ ସ୍ଥିତିର ସମୀକ୍ଷା କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ରାଜ୍ୟ ସାରର ଅଭାବ ନାହିଁ। ସେପ୍ଟେମ୍ବର 30 ତକ ରାଜ୍ୟକେ 9,55,000 ମେଟ୍ରିକ୍ ଟନ୍ ସାର ଦରକାର ଥିବାର ବେଲ୍କେ କେନ୍ଦ୍ର ସରକାର ସେତ୍କି ମାତ୍ରାଥି ସାର ଯୋଗାଇ ଦେଇଛନ୍। ଦରକାର ପଡ଼ିଲେ ଆହୁରି ସାର ଯୋଗାଇ ଦେବାରକେ କେନ୍ଦ୍ର ସରକାରଙ୍କ ଅନୁରୋଧ କରାଯିବା। ଜିଲ୍ଲାପାଳମାନେ ସାର ଯୋଗାଣର ସ୍ଥିତି ତଦାରଖ କରିକରି କଳାବଜାରୀ ବେଆଇନ ଭାବେ ସାର ଠୋଲ କରବାର କି ନକଲି ସାର ଅଭିଯୋଗ ଆସିଲେ ତୁର୍ତ୍ତି କାର୍ଯ୍ୟାନୁଷ୍ଠାନ ନେବାରକେ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇ ବାବଦେ ଅଭିଯୋଗ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାର ସହିତ ଜବତ ସାରକେ ପାଖର ପ୍ୟାକ୍ସ କି ଲ୍ୟାମ୍ପସ୍କେ ହସ୍ତାନ୍ତର କରବାରକେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ନେପାଳର ଇହାଦେର ସ୍ଥିତିକେ ନଜରଥି ରଖିକରି ସେନ ଫସିଥିବା 23 ଜଣ ଓଡ଼ିଆ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଭାରତ ଅଣାଯାଇଛି। ଇ ପର୍ଯ୍ୟଟକମାନଙ୍କର ବାବଦେ ଖବର ପାଇବାର ଉତ୍ତରୁ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ତରଫ ନୂଆଦିଲ୍ଲୀଠାରେ ଥିବା ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, କାଠମାଣ୍ଡୁଠାରେ ଥିବା ଭାରତୀୟ ଦୂତାବାସ ତରଫ ମିଳିତ ଭାବେ ସେମାନଙ୍କୁ ଫେରାବାର ଲାଗି ଉଦ୍ୟମ ମୂଲ ହୋଇଥିଲା। ସମକୁ ଭାରତ ଅଣାଯିବା ଉତ୍ତରୁ ନିଜ ନିଜର ଘରକେ ପଠାଯିବା ବୋଲି ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ତରଫ ସୂଚନା ଦିଆଯାଇଛି। ଆଇବା 18 ଦିନ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ମୂଲ ହେବା। ଅଧିବେଶନ ଆଗନୁ ବାଚସ୍ପତି ସୁରମା ପାଢ଼ୀ ଆଇବା 16 ଦିନ ସର୍ବଦଳୀୟ ବୈଠକ ଡାକିଛନ୍। ବିଧାନସଭା ମୌସୁମୀ ଅଧିବେଶନ ଶୃଙ୍ଖଳିତ ଭାବେ ପରିଚାଳନା କରବାରକେ ନେଇକରି ବାଚସ୍ପତି ସବୁ ଦଳର ପ୍ରତିନିଧିମାନଙ୍କ ସାଙ୍ଗେ ବୈଠକଥି ଆଲୋଚନା କରିବେ। ସୂଚନା ଅନୁସାରେ ଆଇବା 18 ମୂଲ ହେବାରକେ ଥିବା ଅଧିବେଶନ 25 ସରବା, ଆଉ ଇତି 7 କାର୍ଯ୍ୟଦିବସ ରହିବା। ରାଜ୍ୟ ଦୁର୍ନୀତି ଆୟତ୍ତ କରବାର ଲାଗି ପ୍ରଶାସନିକ ବ୍ୟବସ୍ଥାକେ ବରକସ କରବାର ସହିତ କଡ଼ା କାର୍ଯ୍ୟାନୁଷ୍ଠାନ ଉପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଜୋର୍ ଦେଇଛନ୍। ଇ ବାବଦେ ଭିନ୍ ଭିନ୍ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ, ଜିଲ୍ଲାପାଳ ଆଉ ଅଲଗା ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଚିଠି ଲେଖିଛନ୍। ଫଟିକ୍ ଆଉ ନାଗରିକ କୈନ୍ଦ୍ରିକ ପ୍ରଶାସନ ଉପରେ ସରକାର ପ୍ରତିବଦ୍ଧ ଆନ୍ ବୋଲି ସେ କହିଛନ୍। ଦୁର୍ନୀତି ନିବାରଣ ବିଭାଗ ଜରିଏ ଚିହ୍ନଟ ହୋଇଥିବା ମାମଲାମାନଙ୍କର ବାବଦେ ଶ୍ରୀ ଆହୁଜା କହିଛନ୍, ଇ ଦିଗେ ଜରୁରୀ କାର୍ଯ୍ୟାନୁଷ୍ଠାନ ନିଆଯିବାର ଉଚିତ। ଦୁର୍ନୀତି ପୂରାପୂରି ଶେଷ କରବାର ଲାଗି ପ୍ରଶାସନିକ, ଆଇନଗତ, ସାମାଜିକ, ଆର୍ଥିକ ଆଉ ଶିକ୍ଷାମୂଳକ ପଦକ୍ଷେପ ଜରିଏ ବ୍ୟବସ୍ଥାଗତ ପ୍ରକ୍ରିୟାକେ ବରକସ କରବାର ଲାଗି ଶ୍ରୀ ଆହୁଜା ପରାମର୍ଶ ଦେଇଛନ୍। ରାଜ୍ୟ ନିଶା କାରବାରକେ ଆୟତ୍ତ କରବାର ଲାଗି ଓଡ଼ିଶା ପୁଲିସ୍ ତରଫ ଅପରେସନ୍ ପ୍ରହାର ମୂଲ କରାଯାଇଛି। ଅଭିଯାନଥି ଗଲା 1 7 ଭିତରେ ସାରା ରାଜ୍ୟ ପୁଲିସ୍ ତରଫ ଚଢ଼ଉ କରାଯାଇକରି ବହୁତ ମାତ୍ରାଥି ଗଞ୍ଜେଇ, ବ୍ରାଉନ୍ ସୁଗର, କପ୍ ସିରପ୍, ମଦ ଜବତ କରବାର ସହିତ ଇସବୁର ଚୁରାଚାଲାଣ ଉପରେ ଭିଲ୍ ରୋକ ଲଗାଯାଇଛି। ଇ ସମିଆଥି 110 ମାମଲା ରୁଜୁ କରାଯାଇଥିବାର ବେଲ୍କେ 157 ଜଣଙ୍କୁ ଗିରଫ କରାଯାଇଛି। ସେଆଡ଼େ ଅପରେସନ୍ ପ୍ରହାର ଜରିଏ ନୂଆପଡ଼ା ପୁଲିସ୍ ତରଫ ଚୋରାଚାଲାଣ ଚାଲିଥିବା ବେଳେ 51 କେଜିନୁ ଅତକା ଗଞ୍ଜେଇ ଜବତ କରାଯାଇଛି। 11 ଜଣଙ୍କୁ ଗିରଫ କରାଯାଇକରି କୋର୍ଟ ଚାଲାଣ କରାଯାଇଛି ବୋଲି ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂ ସୂଚନା ଦେଇଛନ୍। ସରକାରୀ ଅନୁମତି ନାଇଁ ପାଇକରି ଚାଲିଥିବା ଘରୋଇ ଶିକ୍ଷାନୁଷ୍ଠାନମାନଙ୍କର ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯିବା। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫ ଇ ବାବଦେ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କୁ ତଥ୍ୟ ମଗାଯାଇଛି। ଆଇବା 15 ଭିତରେ ତଥ୍ୟ ଦାଖଲ କରବାରକେ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଘରର ବନାଲା ଦରବ ଖାଇକରି ସୁସ୍ଥ ରହିବାରକେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରାମର୍ଶ ଦେଇଛନ୍। ଭୁବନେଶ୍ୱରଠାରେ ଆଜି ହେଲ୍ଦି ଡାଏଟ୍ ଅଭିଯାନର ଶୁଭାରମ୍ଭ କରିକରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଭିନ୍ ଭିନ୍ ଖାଦ୍ୟ ଅଭ୍ୟାସ ଉପରେ ଆଲୋଚନା କରିଛନ୍। ଏହି ଅବସରରେ ଶ୍ରୀମତୀ ପରିଡ଼ା ଗାଁ ଗହଳିର ମହିଳାମାନଙ୍କର ମୋଟାପା ଦୂର କରବାର ଉପରେ ଜୋର୍ ଦେବାର ସହିତ ଆଦିବାସୀ ମହିଳାମାନଙ୍କର ଫିଟ୍ ରହିବାର କାରଣ ମଡ଼ିଆ ଆଏ ବୋଲି କହିଛନ୍।
ଇଏ ସେପ୍ଟେମ୍ବର ମାସ ପ୍ରକୃତରେ ଆମର ପୋଷଣର ମାସ। ଆମେ ପ୍ରତିବର୍ଷ ସେପ୍ଟେମ୍ବରରୁ ଅକ୍ଟୋବର ଯାଏ ଆମ ପ୍ରତି ଅଙ୍ଗନବାଡ଼ି ସେଣ୍ଟରରେ ହେଲ୍ଦି ଡାଏଟ୍ର କ୍ୟାମ୍ପେନ୍ ଆମେ ଆରମ୍ଭ କରୁ। ଏଥର ପ୍ରଧାନମନ୍ତ୍ରୀଙ୍କର ଯେଉଁ ଆହ୍ୱାନ ଅଛି, ଓବେସିଟି ଗୋଟେ ଇସ୍ୟୁ, ନିଜ ଫୁଡ୍ ହାବିଟ୍ରେ ତେଲ ଭାଜିଠୁ ଦୂରରେ ରହିବା କଥା, ବ୍ୟାୟାମକୁ ଇନକ୍ଲୁଡ୍ କରିବା କଥା ଏବଂ ସମସ୍ତେ ଫିଟ୍ ରହିବା ପାଇଁ ସ୍ୱଦେଶୀ ଖାଦ୍ୟକୁ ଅପଣେଇବା କଥା।
ମହିଳା ଆଉ ଶିଶୁ ବିକାଶ ବିଭାଗ ଆଉ ୟୁନିସେଫ୍ ତରଫରୁ ମିଳିତ ଭାବେ ହେଲ୍ଦି ଡାଏଟ୍ ଅଭିଯାନର ଶୁଭାରମ୍ଭ କରାଯାଇଛି। ରାଜ୍ୟ ସରକାର ବସୁନ୍ଧରା ଯୋଜନା ଥି ଭୂମିହୀନମାନଙ୍କୁ ଜମି ଯୋଗାଇ ଦେବା ଲାଗି ଯୋଜନା କରୁଛନ୍ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଇ ବାବଦେ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ଆଇବା 5 ବର୍ଷ ଭିତରେ ରାଇଜେ କେହି ବିଲ୍ ଭୂମିହୀନ ନାଇଁ ରହନ୍। 4 ଡିସମିଲ୍ରୁ କମ୍ ଜମିନ୍ ଥିବା ଲୋକକୁ ଜମି ଯୋଗାଇ ଦିଆଯିବା, ଜଙ୍ଗଲ ଭିତରେ ରହୁଥିବା ଜନଜାତି ସମ୍ପ୍ରଦାୟ ଲୋକକୁ 10 ଡିସମିଲ୍ ଜମିନ୍ ଦିଆଯିବା, ହୀରାକୁଦ ବିସ୍ଥାପିତମାନଙ୍କୁ ବିଲ୍ ଜମି ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଇତାର ସହିତ 22,000 ଅୟତ୍କା ଶିକ୍ଷାନୁଷ୍ଠାନକେ ଜମି ଯୋଗାଇ ଦିଆଯିବା ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍। ଆଇବା ପିଢ଼ିର ଜିଏସ୍ଟି ସଂସ୍କାର ଥି ଅତି ଜରୁରୀ ଦରବ ଆଉ ଜୀବନ ରକ୍ଷକ ଉଷୋ କଷା ଉପରୁ ଜିଏସ୍ଟି ପୂରାପୂରି ଛାଡ଼ କରାଯାଇଛି। ଇତାର ସହିତ ବହୁଟେ ମେଡିକାଲ ଉପକରଣ ଉପରୁ ଭିଲ୍ ଜିଏସ୍ଟି ପରିମାଣ କମ୍ କରାଯାଇଛି, ଯେନ୍ଟାକି ଗରିବ ଆଉ ମଧ୍ୟବିତ୍ତ ପରିବାର ଲୋକ ଭିଲ୍ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେଇପାରବା। ଦେବଗଡ଼ ଜିଲ୍ଲା ନ ଆଦିବାସୀ ବହୁଳ ବାବନଟା ଗାଁନୁ ଲୋକଙ୍କୁ ସରକାରଙ୍କ ତରଫରୁ ଉଷୋ କଷା ଯୋଗାଇ ଦିଆଯାଉଛି। ଜିଏସ୍ଟି କମ୍ ହେବାନୁ ଉଷୋ ବେପାରୀମାନେ ଭିଲ୍ କମ୍ ଦାମ୍ ଥି ଉଷୋ ପାଇପାରୁଛନ୍। ଇ ବାବଦେ ଦେବଗଡ଼ର ଉଷୋ ବ୍ୟବସାୟୀ ସଂଘର ସଭାପତି ମୋତିଲାଲ ଶର୍ମା ଆକାଶବାଣୀକେ କହିଛନ୍,
ଜିଏସ୍ଟି ପରସେଣ୍ଟେଜ୍ କମିବା ପରେ ଔଷଧ ଦୋକାନୀମାନଙ୍କ ପାଇଁ କିଛି ପ୍ରାଥମିକ ଲାଭ ହୋଇଛି, ଯଥା କ୍ରୟ ମୂଲ୍ୟ କମିବ, ମାନୁଫ୍ୟାକ୍ଚର ହୋଲସେଲର ଠାରୁ ମାଲ କମ୍ ଦରରେ ମିଳିବ, କାରଣ ଜିଏସ୍ଟି ହ୍ରାସ ପାଇଁ ସାମଗ୍ରୀରେ ଲାଗୁଥିବା କର କମିଯିବ ଏବଂ ଗ୍ରାହକମାନଙ୍କୁ ଶସ୍ତା ଦରରେ ଔଷଧ ଦେଇ ହେବ, ଯେଉଁଥିରୁ ଗ୍ରାହକ ସନ୍ତୋଷ ବଢ଼ିବ ଏବଂ ବିକ୍ରୟ ବୃଦ୍ଧି ମଧ୍ୟ ହେବ। କମ୍ ଜିଏସ୍ଟି ଥିଲେ ଟ୍ୟାକ୍ସ ବ୍ଲକେଜ୍ କମିବ।
ସମ୍ବଲପୁର ଜିଲ୍ଲାର ତୀର୍ଥଯାତ୍ରା ଯୋଜନା ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ଆଜି ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅଶୋକ ଭୋଇଙ୍କର ଅଧ୍ୟକ୍ଷତାତି ହୋଇଥିବା ବୈଠକର ସୂଚନା ଅନୁସାରେ ଆଇବା ମାସର 8 ତାରିଖ ଜିଲ୍ଲାର ତୀର୍ଥଯାତ୍ରୀମାନେ ଟ୍ରେନ୍ ଜରିଏ ଅଯୋଧ୍ୟା ବାରଣାସୀ ଯାତ୍ରା କରିବେ। ଇତି ସମ୍ବଲପୁର ସହିତ ସୁବର୍ଣ୍ଣପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର ଆର୍ ଅନୁଗୁଳର 775 ଜନ ତୀର୍ଥଯାତ୍ରା କରିବେ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଆଜି ଜିଲ୍ଲା ପରିଷଦର ବୈଠକ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲାଙ୍କର ସଭାପତିତ୍ୱଥି ହୋଇଥିବା ବୈଠକଥି ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ବୀରମାରାଜପୁର ବିଧାୟକ ରଘୁନାଥ ଜଗଦଲାଙ୍କ ସହିତ ଅଧିକାରୀ ଆଉ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାର ଜିଲ୍ଲାସ୍ତରୀୟ ଉଦ୍ୟାନ କୃଷି ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଂସଦା ଯୋଗ ଦେଇକରି କୃଷିଜୀବୀ ଆଉ ଶ୍ରମଜୀବୀମାନଙ୍କର କମାନୀ ବଢ଼ାବାର ଦିଗେ ଉଦ୍ୟାନ କୃଷି ଆଉ ସମନ୍ୱୟ ବିଭାଗର ଚେରେଷ୍ଟା ବାବ୍ଦେ ବୁଝାଇଛନ୍। ଉଦ୍ୟାନ କୃଷି ସହିତ ସମନ୍ୱିତ କୃଷି ଠିକ୍ ଭାବେ ପରିଚାଳନା କରାଗଲେ ଜିଲ୍ଲାର ପ୍ରବାସୀ ଶ୍ରମିକ ସମସ୍ୟା ବହୁଟେ କମ୍ବା ବୋଲି ଶ୍ରୀ ହାଂସଦା କହିଛନ୍। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ଡୁଡ଼କାମୁଡ଼ା ଗାଁର ଚଡ଼କ ମାରିକିରେ ଆଜି ଛନ୍କର ଜୀବନ ଯାଇଛି। ଇଥି ଆଉ 2 ଜଣ ଜବର ଜଖମ ହୋଇଛନ୍। ସେମାନଙ୍କର ଭିତରୁ ଛନ୍କର ଅବସ୍ଥା ଗୁରୁତର ଅଛି। 3 ଜଣ ଯାକ ଚାଷୀ ଆନ୍ ଆଉ କ୍ଷେତେ କାମ କରୁଥିବାର ବେଲ୍କେ ଚଡ଼କ ମାରିଥିବାର ଜଣାପଡ଼ିଛି। ବୌଦ୍ଧଠାରେ କେନ୍ଦ୍ରୀୟ ମାନବ ବ୍ୟୁରୋ ତରଫରୁ ବିଆଇଏସ୍ ହଲମାର୍କ ସୁନା ଆଉ ରୂପା କାରବାର ବାବଦ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ବ୍ୟୁରୋର ରାଜ୍ୟ ପ୍ରମୁଖ ଅକ୍ଷୟ କୁମାର ପୁରୋହିତଙ୍କ ଅଧ୍ୟକ୍ଷତାତି ହୋଇଥିବା କର୍ମଶାଳାଥି ବିଆଇଏସ୍ ହଲମାର୍କ ସୁନାର ଶୁଦ୍ଧତା, ବିନା ଲାଇସେନ୍ସ ସୁନା ବିକ୍ରି ଉପରେ ରହିଥିବା ଦଣ୍ଡବିଧାନ ଆଉ ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା କରାଯାଇଥିଲା। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଆଜି ସଦର ବ୍ଲକ ବଢ଼ିଗାଁ ପଞ୍ଚାୟତ ସହିତ ଭିନ୍ ଭିନ୍ ଜାଗାକେ ଯାଇକରି ମା ପାଇଁ ଗଛଟିଏ କାର୍ଯ୍ୟକ୍ରମର ତୟାରୀ ସମୀକ୍ଷା କରିଛନ୍। ଏହି ଅବସରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଆଉ ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଆଉ ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ବଲପୁର କାଇଁସିର ଖେଲପଡ଼ିଆନ ଚାଲିଥିବା ସୈରେନ୍ଦ୍ରୀ ନାୟକ ସ୍ମାରକୀ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତାଥି ଆଜି 2 ମ୍ୟାଚ୍ ଖେଳାଯାଇଥିଲା। ପହିଲା ମ୍ୟାଚ୍ଟି ସମ୍ବଲପୁର ଜିଲ୍ଲା ସ୍କୁଲ 3-0 ଗୋଲ ଦେଇକରି ଧନକୋଡ଼ା ହାଇସ୍କୁଲକେ ହରାଇଛି। ସେନ୍ତା ଆଉ ଗୋଟେ ମ୍ୟାଚ୍ଟି ଦିଲ୍ଲୀ ପବ୍ଲିକ ସ୍କୁଲ 2-0 ଗୋଲଥି ଚିପ୍ଲମା ହାଇସ୍କୁଲକେ ହରାଇଛି। ନୂଆପଡ଼ା ଜିଲ୍ଲା ମଡେଲ ଡିଗ୍ରୀ କଲେଜ ସମ୍ମିଳନୀ କକ୍ଷନ ଆତ୍ମହତ୍ୟା ନିବାରଣ ଦିବସ ସହିତ ଦିନିକିଆ କର୍ମଶାଳା ହୋଇଯାଇଛି। ଏହି ଅବସରରେ ଅତିଥିମାନେ ଜୁଆନ ପିଢ଼ି ଭିତରେ ମାନସିକ ସନ୍ତୁଳନ ରଖବାର ଉପରେ ବୁଝାଇଥିଲେ। ଦୁର୍ଲଭ ମନୁଷ୍ୟ ଜୀବନକେ ନଷ୍ଟ ନାଇଁ କରବାରକେ ପରାମର୍ଶ ଦେଇଥିଲେ। ଦକ୍ଷିଣ ଓଡ଼ିଶା ଆଉ ଉତ୍ତର ଆନ୍ଧ୍ରପ୍ରଦେଶ ପାଖେ ବଙ୍ଗୋପସାଗର ଫେର୍ ଗୋଟିଏ ଘୂର୍ଣ୍ଣିବଲୟ ବନିଛି। ଇତାର ପ୍ରଭାବଥି ଆଇବା 24 ଘଣ୍ଟା ଭିତରେ ରାଜ୍ୟର ସମୁଦ୍ର ଖଣି ଆଉ ଭିତରିଆ ଇଲାକାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। କୋରାପୁଟ ମାଲକାନଗିରିନ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେର୍ଖାଏ ରାଜ୍ୟ ସାରର ଅଭାବ ନାହିଁ, ଦରକାର ପଡ଼ିଲେ କେନ୍ଦ୍ରକେ ଆହୁରି ମଗାଯିବା କହିଲେ ମୁଖ୍ୟମନ୍ତ୍ରୀ। ନେପାଳରୁ ଫସିଥିବା 23 ଜଣ ଓଡ଼ିଆ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଅନାଗଲା ଭାରତ। ହେଲ୍ଦି ଡାଏଟ୍ ଅଭିଯାନର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ। ଘରର ତିଆରି ଦରବ ଖାଇବାର ଉପରେ ଦେଲେ ଜୋର ଆଉ ଆଇବା 5 ବର୍ଷ ଭିତରେ ରାଜ୍ୟ କେହି ଭୂମିହୀନ ନାଇଁ ରହନ୍ କହିଲେ ରାଜସ୍ୱ ମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।